ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଭାରତକୁ ଜ୍ଞାନ ଏବଂ ବିଶ୍ୱ ବାଣିଜ୍ୟର ପ୍ରମୁଖ କେନ୍ଦ୍ରରେ ପରିଣତ କରିବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ଉପରାଷ୍ଟ୍ରପତି ପଦ ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ନିର୍ବାଚନ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବନ୍ୟା ପ୍ରଭାବିତ ପଞ୍ଜାବ ଗସ୍ତ କରି ସାମ୍ପ୍ରତିକ ପରିସ୍ଥିତିର କରିବେ ସମୀକ୍ଷା। ଭାରତ ଓ ଇସ୍ରାଏଲ ମଧ୍ୟରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ୱାକ୍ଷରିତ ଏବଂ ମହିଳା ହକି ଏସିଆ କପ୍ 2025ର ସୁପର ଫୋର୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତକୁ ଜ୍ଞାନ ଏବଂ ବିଶ୍ୱ ବାଣିଜ୍ୟର ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲାଗି ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଇଞ୍ଜିନିୟରିଂ ରପ୍ତାନୀ ବିକାଶ ପରିଷଦ ଇଇପିସିର ପ୍ଲାଟିନମ୍ ଜୁବିଲି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ଭାରତର ଅର୍ଥନୀତିକୁ ଅଧିକ ଆତ୍ମନିର୍ଭରଶୀଳ ଏବଂ ରପ୍ତାନୀ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, କୋଭିଡ୍ ମହାମାରୀ ସମୟରେ ଆତ୍ମନିର୍ଭର ଭାରତ ପାଇଁ ଯେଉଁ ମୂଳଦୁଆ ସ୍ଥାପିତ ହୋଇଥିଲା ତାହା ନିରନ୍ତର ଭାବେ ସୁଫଳ ପ୍ରଦାନ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି।
କୋଭିଡ୍ ମହାମାରୀ କେ ଦୌରାନ ଆତ୍ମନିର୍ଭର ଭାରତ ଅଭିଯାନ ଶୁରୁ କିଆ ଗିଆ। କୋଭିଡ୍ ମହାମାରୀ ସେ ଉତ୍ପନ୍ନ ହର ପ୍ରକାର କି ଚୁନୌତିଓ କା ସାମ୍ନା କରକେ ଭାରତ ନେ ଜିସ୍ ଆତ୍ମବିଶ୍ୱାସ କା ପରିଚୟ ଦିଆ ଓ ରାଷ୍ଟ୍ରୀୟ କ୍ଷମତା କୁ ବଢାକର ବୈଶ୍ୱିକ ଚୁନୌତିଓ କା ସାମ୍ନା କରନେ କା ଏକ ପ୍ରେରକ ଉଦାହରଣ ହେ।
ରାଷ୍ଟ୍ରପତି କହିଛନ୍ତି, ଭାରତ ଅଧିକରୁ ଅଧିକ ଆତ୍ମନିର୍ଭର ହେଉ, ଯାହାଫଳରେ ଏହାର ଅର୍ଥ ବ୍ୟବସ୍ଥା ଉପରେ ବିଶ୍ୱ ଅସ୍ଥିରତାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏତଦ୍ବ୍ୟତୀତ ରାଷ୍ଟ୍ରପତି କହିଛନ୍ତି, ଆମ ଅର୍ଥବ୍ୟବସ୍ଥାରେ ଏମ୍ଏସ୍ଏମ୍ଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଇଇପିସି ଦ୍ୱାରା ଏମ୍ଏସ୍ଏମ୍ଇ ପ୍ରସ୍ତୁତ ସାମଗ୍ରୀର ରପ୍ତାନୀ କ୍ଷେତ୍ରରେ ବଦଳୁଥିବା ପରିସ୍ଥିତି ଅନୁଯାୟୀ ଏହି କ୍ଷେତ୍ରକୁ ନୂଆ ଶକ୍ତି ପ୍ରଦାନ କରିବ। ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ସ୍ୱଦେଶୀ ଉତ୍ପାଦ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ ବୋଲି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀରେ 56ତମ ଇଇପିସି ଇଣ୍ଡିଆ ଜାତୀୟ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ଶ୍ରୀ ଗୋୟଲ କହିଛନ୍ତି, ବିଶ୍ୱ ପରିସ୍ଥିତିରେ ସୃଷ୍ଟି ହେଉଥିବା ଆହ୍ୱାନ ସତ୍ତ୍ୱେ ଭାରତ ଏକ ରାଷ୍ଟ୍ର ଭାବେ ଐକ୍ୟବଦ୍ଧ ରହିଛି। ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବସୃଜନକୁ ଗୁରୁତ୍ୱ ଦେଇ ସ୍ୱଦେଶୀ ଉତ୍ପାଦ ପାଇଁ ଆହ୍ୱାନ ଦେଇଥିଲେ ବୋଲି ଶ୍ରୀ ଗୋୟଲ କହିଛନ୍ତି।
उपभोक्ताओं को और सुनिश्चित करें कि इसका लाभ उपभोक्ता को मिले, डिमांड बढ़े, उससे हमारा उद्योग और व्यापार भी बढ़ेगा, स्वदेशी वस्तुओं के लिए आकर्षण बढ़ेगा और पूरे देश में सुख समृद्धि बढ़ेगी।
ସେ କହିଛନ୍ତି, ଦେଶର 1.4 ବିଲିୟନ୍ ଲୋକ ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ଭାରତରେ ନିର୍ମିତ ଉତ୍ପାଦକୁ ପ୍ରାଥମିକତା ଦେବା ଉଚିତ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ଜିଏସ୍ଟି ହାର ହ୍ରାସ ଏବଂ ସରଳୀକରଣ ସହ ଘରୋଇ ଚାହିଦା ବୃଦ୍ଧି ପାଇଛି ବୋଲି ଶ୍ରୀ ଗୋୟଲ କହିଛନ୍ତି। ଉପରାଷ୍ଟ୍ରପତି ପଦ ପାଇଁ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପ୍ରାର୍ଥୀ ତଥା ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଓ ଇଣ୍ଡି ମେଣ୍ଟ ପ୍ରାର୍ଥୀ ତଥା ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି ସୁଦର୍ଶନ ରେଡ୍ଡିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଉପରାଷ୍ଟ୍ରପତି ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ନେଇ ଗଠିତ ଏକ ଇଲେକ୍ଟୋରାଲ କଲେଜ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ସେ ଏକକ ସ୍ଥାନାନ୍ତରଣୀୟ ଭୋଟ୍ ମାଧ୍ୟମରେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ଦ୍ୱାରା ନିର୍ବାଚିତ ହୁଅନ୍ତି ଏବଂ ଏହି ନିର୍ବାଚନରେ ଭୋଟ୍ ଏକ ଗୁପ୍ତ ମତଦାନ ଦ୍ୱାରା ଅନୁଷ୍ଠିତ ହୋଇଥାଏ। ବର୍ତ୍ତମାନ ଲୋକସଭାରେ 542 ଏବଂ ରାଜ୍ୟସଭାରେ 239 ସଦସ୍ୟ ରହିଛନ୍ତି। ଚଳିତ ଥର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟର ସଂଖ୍ୟା 781 ହୋଇଥିବା ବେଳେ ବହୁମତ ଅଙ୍କ 391। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗତ ଜୁଲାଇ ମାସରେ ଜଗଦୀପ ଧନକଡ଼ଙ୍କ ଇସ୍ତଫା ଯୋଗୁଁ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବନ୍ୟା ପ୍ରଭାବିତ ପଞ୍ଜାବ ଗସ୍ତ କରି ସାମ୍ପ୍ରତିକ ପରିସ୍ଥିତିର ସମୀକ୍ଷା କରିବେ। ଏ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ ଆୟୋଜିତ ହେବାର ସମ୍ଭାବନା ରହିଛି। ପଞ୍ଜାବ ସରକାର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ 20,000 କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି। ଇତିମଧ୍ୟରେ ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି। ସେ କହିଛନ୍ତି, ପଞ୍ଜାବ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା କ୍ଷୟକ୍ଷତି ରିପୋର୍ଟ ଦାଖଲ ପରେ କେନ୍ଦ୍ର ସରକାର ପାଣ୍ଠି ପ୍ରଦାନ କରିବେ। ତେବେ ଇତିମଧ୍ୟରେ ରାଜ୍ୟରେ ବନ୍ୟା ପରିସ୍ଥିତି କ୍ରମଶଃ ନିୟନ୍ତ୍ରଣକୁ ଆସୁଛି। ଭାକ୍ରା ଏବଂ ପଙ୍ଗ ଡ୍ୟାମ୍ରୁ ନିୟନ୍ତ୍ରିତ ଅତିରିକ୍ତ ଜଳ ଛଡ଼ାଯିବା କିଛି ପରିମାଣରେ ସମସ୍ୟାକୁ ବୃଦ୍ଧି କରୁଛି, କିନ୍ତୁ ବର୍ତ୍ତମାନ ଜଳ ପରିମାଣ ହ୍ରାସ ପାଇଛି। ଆଗାମୀ ଦିନରେ ପ୍ରବଳ ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଲୋକମାନେ ଆଶ୍ୱସ୍ତି ପାଇଛନ୍ତି। ଇତିମଧ୍ୟରେ ମୃତକଙ୍କ ସଂଖ୍ୟା 48କୁ ବୃଦ୍ଧି ପାଇଛି। ରାଜ୍ୟର 2050 ଗ୍ରାମରୁ 3,87,000ରୁ ଅଧିକ ଲୋକଙ୍କୁ ସିଧାସଳଖ ବିସ୍ଥାପିତ କରାଯାଇଛି ଓ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଲୋକ, ଏନ୍ଜିଓ ଏବଂ ଭାରତୀୟ ସେନା, ବିଏସ୍ଏଫ୍ ଓ ଏନ୍ଡିଆର୍ଏଫ୍ର ବିଶେଷଜ୍ଞ ଦଳ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭାରତ ଏବଂ ଇସ୍ରାଏଲ୍ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଇସ୍ରାଏଲ୍ ପ୍ରତିପକ୍ଷ ବେଜାଲେଲ୍ ସ୍ମୋଟ୍ରିଚ୍ଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ଅର୍ଥନୈତିକ ସମ୍ପର୍କ ଅଭିବୃଦ୍ଧି ଏବଂ ଇସ୍ରାଏଲ୍ ରପ୍ତାନୀକାରୀଙ୍କ ପାଇଁ ଆର୍ଥିକ ମାର୍ଗଦର୍ଶିକା ଅନୁସନ୍ଧାନର ଲକ୍ଷ୍ୟ ରଖିଛି। ନିର୍ବାଚନ ଆୟୋଗଙ୍କୁ ଆଧାର କାର୍ଡକୁ ଦ୍ୱାଦଶ ଦସ୍ତାବିଜ୍ ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକୁ ବିହାର ସଂଶୋଧିତ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ପରିଚୟ ପ୍ରମାଣ ଭାବେ ଉପସ୍ଥାପନ କରାଯାଇପାରିବ। ତେବେ ଆଧାର ନାଗରିକତାର ପ୍ରମାଣ ନୁହେଁ ବୋଲି କୋର୍ଟ ତାଙ୍କ ଆଦେଶରେ ସ୍ୱଷ୍ଟ କରିଛନ୍ତି। କୋର୍ଟ କହିଛନ୍ତି ନିର୍ବାଚନ ଆୟୋଗର ଅଧିକାରୀମାନେ ଭୋଟରମାନଙ୍କ ଦ୍ୱାରା ପ୍ରସ୍ତୁତ ଆଧାର କାର୍ଡର ପ୍ରାମାଣିକତା ଏବଂ ବାସ୍ତବତା ଯାଞ୍ଚ କରିବା ପାଇଁ ହକ୍ଦାର ରହିବେ। ଆର୍ଜେଡି ଏବଂ ଅନ୍ୟ ଆବେଦନକାରୀମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀର ନୌସେନା ଶିଶୁ ବିଦ୍ୟାଳୟ ଏନ୍ସିଏସ୍ର ଛାତ୍ରଛାତ୍ରୀମାନଙ୍କୁ ଲକ୍ଷ୍ୟ ସ୍ଥିର କରି ସ୍ୱପ୍ନ ଦେଖିବା, ଆନ୍ତରିକତାର ସହ ଲକ୍ଷ୍ୟ ହାସଲ କରିବା ଏବଂ ସେମାନଙ୍କ ପ୍ରୟାସରେ ଜାତୀୟ ଗର୍ବର ଦୃଢ଼ ଭାବନା ବଜାୟ ରଖିବାକୁ ଉତ୍ସାହିତ କରିଛନ୍ତି। ଏନ୍ସିଏସ୍ର ହୀରକ ଜୟନ୍ତୀ ପାଳନ ଅବସରରେ ଆଜି ସେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ସମୟରେ ଏହା କହିଛନ୍ତି। ସଂସଦ ଭବନ ପରିସରରେ ଥିବା ବାଲଯୋଗୀ ଅଡିଟୋରିୟମରେ ବିଜେପି ଏବଂ ଏନ୍ଡିଏ ସାଂସଦମାନଙ୍କର ଦୁଇଦିନିଆ କର୍ମଶାଳା ଗତକାଲିଠାରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କର୍ମଶାଳାରେ ଉପସ୍ଥିତ ରହିଛନ୍ତି। ଆଜି ଏହାର ଉଦ୍ଯାପନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ଅଧିବେଶନ ସମୟରେ ବରିଷ୍ଠ ବିଜେପି ନେତା ଏବଂ ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ନିଜ ନିଜର ମୂଲ୍ୟବାନ ଦୃଷ୍ଟିକୋଣ ଆଦାନ ପ୍ରଦାନ କରୁଛନ୍ତି। ଜମ୍ମୁ କାଶ୍ମୀରର ଦକ୍ଷିଣ କାଶ୍ମୀର ସ୍ଥିତ କୁଲଗାଓଁ ଜିଲ୍ଲାର ଗୁଦ୍ଦାର ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳି ବିନିମୟ ଘଟଣାରେ ନିହତ ଆତଙ୍କବାଦୀଙ୍କ ସଂଖ୍ୟା 2ରେ ପହଞ୍ଚିଛି। ଏହି ଅପରେସନରେ ସେନାର ଜଣେ ଜୁନିୟର କମିଶନର ଅଫିସର ଜେସିଓ ଆହତ ହୋଇଥିବା ନେଇ ସେନା ମୁଖପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଆଜି ସକାଳେ ଗୁଦ୍ଦାର ଜଙ୍ଗଲ ଅଞ୍ଚଳରେ ସେନା, ସିଆର୍ପିଏଫ୍ ଏବଂ ଜମ୍ମୁ କାଶ୍ମୀର ପୁଲିସ୍ ପକ୍ଷରୁ ମିଳିତ ଘେରାବନ୍ଦୀ ଓ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ସେନା କର୍ମଚାରୀମାନେ ସନ୍ଦିଗ୍ଧ ସ୍ଥାନରେ ପହଞ୍ଚିବା ମାତ୍ରେ ଲୁଚି ରହିଥିବା ଆତଙ୍କବାଦୀମାନେ ଅଚାନକ ଗୁଳି ଚଳାଇଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ନେପାଳରେ ପ୍ରମୁଖ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ଉପରେ ସରକାରଙ୍କ ନିଷେଧାଦେଶ ଜାରି ଯୋଗୁଁ ସୃଷ୍ଟ ହିଂସାତ୍ମକ ପ୍ରତିବାଦ ସମୟରେ ପୁଲିସ୍ ଗୁଳିଚାଳନାରେ 14 ଜଣଙ୍କର ମୃତ୍ୟୁ ଘଟିବା ସହ 100ରୁ ଅଧିକ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଅଧ୍ୟକ୍ଷତାରେ କାଠମାଣ୍ଡୁସ୍ଥିତ ତାଙ୍କ ବାସଭବନରେ ମନ୍ତ୍ରୀ ପରିଷଦ ଏବଂ ଜାତୀୟ ସୁରକ୍ଷା ପରିଷଦର ଏକ ଜରୁରୀକାଳୀନ ବୈଠକ ଜାରି ରହିଛି। କାଠମାଣ୍ଡୁ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ, ବାଣେଶ୍ୱର, ଟିଙ୍ଗୁନ୍ ସମେତ ରାଜଧାନୀର ପ୍ରମୁଖ ଅଞ୍ଚଳ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଓ ସିଂହ ଦୁର୍ବାର ପରି ସରକାରୀ ପ୍ରତିଷ୍ଠାନ ପରିସରରେ ଅପରାହ୍ନ 12:30ରୁ ରାତି 10:00 ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛି। ଗତ 4 ତାରିଖରୁ ଲାଗୁ ହୋଇଥିବା ଅଣପଞ୍ଜିକୃତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ଉପରେ ଦେଶବ୍ୟାପୀ ପ୍ରତିବନ୍ଧକ ଯୋଗୁଁ ଏହି ପ୍ରତିବାଦ ଆରମ୍ଭ ହୋଇଥିଲା। ଭାରତୀୟ ହକି ଦଳ ଆଜି ସିଙ୍ଗାପୁର ବିପକ୍ଷରେ 12-0 ଗୋଲ୍ରେ ବିଜୟ ହାସଲ କରି ମହିଳା ଏସିଆ କପ୍ 2025ର ସୁପର ଫୋର୍ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛି। ନବନୀତ୍ ଓ ମୁମତାଜଙ୍କ ହ୍ୟାଟ୍ରିକ୍ ଭାରତକୁ ବିଜୟୀ କରିବାରେ ସହାୟକ ହୋଇଥିଲା। ଆସନ୍ତା ବୁଧବାର ଦିନ ସୁପର ଫୋର୍ ପର୍ଯ୍ୟାୟରେ ଭାରତ ପୁଲ୍ ଏ'ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦଳ ସହିତ ଖେଳିବ। ଭାରତକୁ ଜ୍ଞାନ ଏବଂ ବିଶ୍ୱ ବାଣିଜ୍ୟର ପ୍ରମୁଖ କେନ୍ଦ୍ରରେ ପରିଣତ କରିବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ଉପରାଷ୍ଟ୍ରପତି ପଦ ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ନିର୍ବାଚନ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବନ୍ୟା ପ୍ରଭାବିତ ପଞ୍ଜାବ ଗସ୍ତ କରି ସାମ୍ପ୍ରତିକ ପରିସ୍ଥିତିର କରିବେ ସମୀକ୍ଷା। ଭାରତ ଓ ଇସ୍ରାଏଲ୍ ମଧ୍ୟରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ୱାକ୍ଷରିତ ଏବଂ ମହିଳା ହକି ଏସିଆ କପ୍ 2025ର ସୁପର ଫୋର୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଭାରତ। ସମ୍ବାଦ ଶେଷ ହେଲା।